ନମସ୍କାର ଶ୍ରୋତା ବନ୍ଧୁ, ମୁଁ କଳିଙ୍ଗ କନ୍ୟା। ଯୁବ ଯୌନ ସ୍ୱାସ୍ଥ୍ୟ ଅଭିଯାନରେ ଆଜି ଆମେ କଥା ହେବା ଗର୍ଭ ନିରୋଧର ଉପାୟଗୁଡ଼ିକ କିପରି ପରିବାର ନିୟୋଜନରେ ସହାୟକ ହୁଏ। ବନ୍ଧୁଗଣ, ଗର୍ଭ ନିରୋଧର ଉପାୟ ସବୁ ଗର୍ଭଧାରଣ ରୋକିବା ପାଇଁ ଏବଂ ଯୌନ ସଞ୍ଚାରିତ ରୋଗଗୁଡ଼ିକ ଯେପରିକି HIV ବା ଏଡ୍ସରୁ ରକ୍ଷା ପାଇବା ପାଇଁ ଏବଂ ସୁରକ୍ଷିତ ସମ୍ବନ୍ଧ ରଖିବା ପାଇଁ ଉପଯୋଗୀ ହୋଇଥାଏ। ଏହା ସହ ଏକ ଦମ୍ପତି ବିବାହର କେତେ ସମୟ ପରେ ପିଲା ଚାହାନ୍ତି ଏବଂ ଦୁଇ ପିଲାଙ୍କ ମଧ୍ୟରେ କେତେ ସମୟର ବ୍ୟବଧାନ ରଖିବାକୁ ଚାହୁଁଛନ୍ତି ସେଥିପାଇଁ ମଧ୍ୟ ସେମାନେ ଗର୍ଭ ନିରୋଧକର ବ୍ୟବହାର କରିପାରନ୍ତି। ଆଜିକାଲି ପୁରୁଷ ଓ ମହିଳା ଦୁଇ ଜଣଙ୍କ ପାଇଁ ଗର୍ଭ ନିରୋଧକ ଉପଲବ୍ଧ ହେଉଅଛି। କିଶୋରାବସ୍ଥାରେ ଗର୍ଭଧାରଣ କଲେ ମା ଓ ପିଲାର ସ୍ୱାସ୍ଥ୍ୟ ଉପରେ ହେଉଥିବା କ୍ଷତି ବିଷୟରେ ଆମେ ସମସ୍ତେ ଜାଣିଛେ। ଏହି ପରିସ୍ଥିତିରେ ଯୌନ ସମ୍ବନ୍ଧକୁ ସୁରକ୍ଷିତ ରଖିବା ଗର୍ଭ ନିରୋଧର ଉପାୟ ଦ୍ୱାରା ସମ୍ଭବ ହୋଇଥାଏ। କଣ୍ଡମ, କପଟି, ଖାଇବା ବଟିକା ଆଜିକାଲି ଖୁବ୍ ସହଜରେ ବ୍ୟବହାର କରାଯାଇ ପାରୁଛି। କଣ୍ଡମ ସବୁଠାରୁ ସାଧାରଣ ଏବଂ ସହଜରେ ବ୍ୟବହାର କରାଯାଉଥିବା ଗର୍ଭ ନିରୋଧକ ଉପାୟ। ଏହା ଯୌନ ସମ୍ବନ୍ଧ ରଖିବା ପାଇଁ ପୁରୁଷଙ୍କ ଦ୍ୱାରା ବ୍ୟବହାର କରାଯାଏ ଏବଂ ଥରେ ହିଁ ଗୋଟିଏ କଣ୍ଡମର ବ୍ୟବହାର କରାଯିବା ଆବଶ୍ୟକ, ନଚେତ୍ ଯୌନ ସଂକ୍ରମଣ ଓ ମହିଳାଙ୍କ ଗର୍ଭଧାରଣର ଆଶଙ୍କା ବଢିଥାଏ। ଶ୍ରୋତା ବନ୍ଧୁ, ଆଗେଇବା ପୂର୍ବରୁ ଶୁଣିବା ଗର୍ଭ ନିରୋଧକ ଉପାୟ ଗୁଡିକ ସହ ଜଡିତ କିଛି ଜରୁରୀ ସୂଚନା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଠାରୁ।
ନମସ୍କାର, ମୁଁ ମମତା ଦାସ, BHI ଅପରାଜିତା ପ୍ରକଳ୍ପର ଜଣେ ସ୍ୱେଚ୍ଛାସେବୀ। ଆମ୍ଭେ ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡକ୍ଟର ରତିକାନ୍ତ ସାହୁଙ୍କ ସହ ଆଲୋଚନା କରିବାକୁ ଯାଉଛୁ ପରିବାର ନିୟୋଜନ ବିଷୟରେ। ଆଚ୍ଛା ସାର୍, କହିବେ ଆପଣ ଜନ୍ମ ନିରୋଧକ କହିଲେ କଣ ବୁଝାଏ?
ଜନ୍ମ ନିରୋଧକ ମାନେ ଯେକୌଣସି ଜିନିଷରେ ଆମେ ଯେକୌଣସି ଜିନିଷର କିମ୍ବା ପଦ୍ଧତି ବ୍ୟବହାର କରିକି ଆମେ ମାନେ ଜନ୍ମ ହବାରୁ ପିଲାକୁ ଅଟକେଇ ପାରିବୁ। ଜନ୍ମ ହବାର ତ ଅଟକେଇ ପାରିବୁନି, ଗର୍ଭ ଧାରଣ କରିବାରୁ କେମିତି ଅଟକେଇ ପାରିବୁ, ଜନ୍ମ ନିୟୋଜନ ବୋଲି ସେଇଟା ଆମେ ଭରପୁଛୁ।
ଥ୍ୟାଙ୍କ ୟୁ ସାର୍। ସେକେଣ୍ଡ କ୍ୱେଶ୍ଚିନ୍ ଆମର ହେଲା ପରିବାର ନିୟୋଜନ କହିଲେ କଣ ବୁଝାଏ?
ପରିବାର ନିୟୋଜନ ମାନେ ଯେକୌଣସି ପଦ୍ଧତିରେ ଆମେ ସ୍ୱାମୀ ସ୍ତ୍ରୀଙ୍କୁ ତାଙ୍କ ନିଜ ଇଚ୍ଛାରେ ଆମେ ତାଙ୍କୁ ଏଇ ସୁବିଧାଟା ଦେବୁ ଯେ ତାଙ୍କ ଇଚ୍ଛାରେ ସେମାନେ ଚାହିଁଲେ କେତେବେଳେ ତାଙ୍କ ପରିବାର ବଢେଇବେ ସେ ନିଷ୍ପତ୍ତି ସେମାନେ ନେଇପାରିବେ। ସେମାନେ ମୈଥୁନ୍ର ଆନନ୍ଦ ନେଇକି ପିଲାଛୁଆ ଯେମିତି ନ ହବ ସେଭଳିଆ ପଦ୍ଧତିର କୁ ଆମେ ପରିବାର ନିୟୋଜନ ପଦ୍ଧତି ହିସାବରେ ଧରୁ।
ଆମର ଥାର୍ଡ କ୍ୱେଶ୍ଚିନ୍ ହେଲା କି ପରିବାର ନିୟୋଜନରେ ଗର୍ଭ ନିରୋଧକର ଭୂମିକା କଣ ଥାଏ?
ପରିବାର ନିୟୋଜନରେ ଗର୍ଭ ନିରୋଧକର ଗୋଟେ ମହତ୍ତ୍ୱପୂର୍ଣ୍ଣ ଭୂମିକା। ଆମର ଗର୍ଭ ନିରୋଧକ ପଦ୍ଧତି ହିସାବରେ କେତେ ନ୍ୟାଚୁରାଲ ମେଥଡ ଅଛି, କେତେ ଆମର ଆର୍ଟିଫିସିଆଲ ମେଥଡ ଅଛି। ଆଉ ଗର୍ଭ ନିରୋଧକ ଆର୍ଟିଫିସିଆଲ ମେଥଡ ଗୁଡା ଯୋଉ ମେଥଡରେ କି ଆମେମାନେ ଗର୍ଭ ହବାରୁ ଅଟକେଇ ପାରିବୁ। ଗର୍ଭ ନିରୋଧକ ଭିତରେ ଆମର ସ୍ଥାୟୀ ଆସୁଛି, ଅସ୍ଥାୟୀ ଆସୁଛି। ସ୍ଥାୟୀ ଗର୍ଭ ନିରୋଧକ ହିସାବରେ ଆମେ କି ପରିବାର ନିୟୋଜନ ପାଇଁ ଆମେ ଯୋଉ ଜିନିଷ ବ୍ୟବହାର କରିଥାଉ ସବୁଦିନ ପାଇଁ ଦରକାର ପଡିଲେ ବ୍ୟବହାର ହୁଏ। ଏଇ ଭିତରେ ଆମର ଅପରେସନ ଆସେ, ଯୋଉଟା କି ଷ୍ଟେରିଲାଇଜେସନ ଅପରେସନ ଆମେ କରୁଛୁ, ତାଙ୍କର ସ୍ତ୍ରୀ ଲୋକମାନଙ୍କର ଆମେ ଷ୍ଟେରିଲାଇଜେସନ ଅପରେସନ କରୁଛୁ ଯାହାଦ୍ୱାରା ସେମାନେ ସ୍ଥାୟୀ ଭାବରେ ଜୀବନଯାକ ଆଉ ଗର୍ଭ ଧାରଣ କରିପାରିବେନି। ଯେକୌଣସି ମହିଳା ଯଦି ଦୁଇଟା ଛୁଆ ଜନ୍ମ କରିସାରିଛି ଏବଂ ସେ ଚାହୁଁଛି ଆଉ ଭବିଷ୍ୟତରେ ଛୁଆ ଜନ୍ମ ନ କରୁ, ତା ପାଇଁ ଆମେ ଷ୍ଟେରିଲାଇଜେସନ ପଦ୍ଧତି କହିଥାଉ। କିମ୍ବା ଯଦି ଗୋଟେ ଛୁଆ ଅଛି ଆଉ ଦ୍ୱିତୀୟ ଛୁଆ ଭିତରେ ସେ ତଫାତ କି ଅନ୍ତର ରଖିବାକୁ ଚାହୁଁଛି, ସମୟ ବ୍ୟବଧାନ ରଖିବାକୁ ଚାହୁଁଛି, ତାକୁ ଆମେ ଆୟୁଷୁଡି ବୋଲି ଗୋଟେ ଡିଭାଇସ ଆସେ, ଯୋଉଟା ଆମେ ଇଣ୍ଟ୍ରାୟୁଟ୍ରାନ୍ କପର କଣ୍ଟ୍ରାସେପ୍ଟିଭ ଡିଭାଇସ କହୁ, କପର ଟି ଆସେ। ସେ ଗୋଟାକ ଦେଲେ ଆମେ 10 ବର୍ଷ ଯାଏ ଗର୍ଭ ହବାରୁ ଅଟକେଇ ପାରିବୁ। ଏଟା ହେଲା କିଛି ପ୍ରକାରର ସ୍ଥାୟୀ ଜିନିଷ, କିନ୍ତୁ କପର ଟିଟା ସ୍ଥାୟୀ ହିସାବରେ ଧରାଯାଏନି, ଅସ୍ଥାୟୀ ହିସାବରେ ଧରାଯାଏ। କାହିଁକି ନା ଆମେ ତାକୁ ଯେତେବେଳେ ବି ଚାହିଁଲେ ବାହାର କରିଦେଇକି ଫେରେ ଗର୍ଭ ଧାରଣ କରିହବ। ତା ବାଦ ଅସ୍ଥାୟୀ ଭିତରେ ଆସୁଛି କଣ୍ଡମ, ଓରାଲ ପିଲ୍, ଏଇସବୁ ଜିନିଷର ବ୍ୟବହାର କଲେ ଆମେ ଦରକାର ପଡିଲେ କିଛି ଦିନ ପାଇଁ ଗର୍ଭ ହବାରୁ ଅଟକେଇ ପାରିବୁ।
ଧନ୍ୟବାଦ ସାର୍, ଏତିକିରେ ଆମ ଆଲୋଚନା ବଜାୟ ରଖୁଛୁ। ଧନ୍ୟବାଦ।